ଧନ୍ୟବାଦ ଭକ୍ତବନ୍ଧୁ। ଗୋପପୁରରୁ ଉଦ୍ଧବ ଆସିଛନ୍ତି ଶ୍ରୀକ୍ଷେତ୍ର ଧାମ ଜଗନ୍ନାଥଙ୍କୁ ବଡ଼ଦାଣ୍ଡରେ ଦେଖି ଯାହା ଅନୁଭବ କରିଛନ୍ତି ଉଦ୍ଧବ ଜଗନ୍ନାଥଙ୍କୁ ତାହା କହୁଛନ୍ତି। ଧନ୍ୟ ଭକ୍ତ, ଧନ୍ୟ ଜଗନ୍ନାଥ, ଧନ୍ୟ ଜଗନ୍ନାଥ, ଧନ୍ୟ ଜଗନ୍ନାଥ।
ହେ ଜଗନ୍ନାଥ, ତୁମ ଯମୁନା କୂଳକୁ, ତୁମ କଦମ୍ବ ମୂଳକୁ, ବାତ୍ସଲ୍ୟରେ ଭରା ସେଇ ନନ୍ଦ ହୃଦୟକୁ, ବାତ୍ସଲ୍ୟରେ ଭରା ସେଇ ନନ୍ଦ ହୃଦୟକୁ।
ପ୍ରଭୁ କହିଲ କହିଲ କିଏ ସରି କିଏ କିଏ ସରି କିଏ ସରି କିଏ କିଏ ସରି କି
ହେ ଜଗନ୍ନାଥ, ହେ ଜଗନ୍ନାଥ, ହେ ଜଗନ୍ନାଥ। ଅମୃତରୁ ବଳି ସେଇ ବନ ମାଟିକୁ, ଅମୃତରୁ ବଳି ସେଇ ବନ ମାଟିକୁ।
ପ୍ରଭୁ କହିଲ କହିଲ କିଏ ସରି କିଏ କିଏ ସରି କିଏ ସରି କିଏ କିଏ ସରି କି
ହେ ଜଗନ୍ନାଥ, ହେ ଜଗନ୍ନାଥ।
ଯେମିତି ପ୍ରିୟା ପିରତି ସେମିତି,
ପ୍ରିୟ ସଖା ସୁଦାମାର ଉଦଭଜାକୁ, ପ୍ରିୟ ସଖା ସୁଦାମାର ଉଦଭଜାକୁ।
ପ୍ରଭୁ କହିଲ କହିଲ କିଏ ସରି କିଏ କିଏ ସରି କିଏ ସରି କିଏ କିଏ ସରି କିଏ।